ମୋ ନାଁ ରଶ୍ମିତା ନାୟକ ଆଉ ମୁଁ ହେଳାଙ୍କରିନଗର 21 ନମ୍ବର ୱାର୍ଡରୁ କହୁଛି। ଆଉ ଆମର ପ୍ରୋବ୍ଲେମ ଥିଲା କି ଆମେ ଲାଟିନ ଯାଇକି ଅଧିକ ପଇସା ଦେଇକି ପ୍ରାଇଭେଟରେ ଲୋକମାନେ କେଇକି ସଫା କରୁଥିଲୁ, ଯୋଉଟା କି ଆମ ପକ୍ଷରେ ସମ୍ଭବପର ନଥିଲା ଦବା ପାଇଁ। ଆଉ ସିଫା ଟିମ୍ର ଯୋଉ ଭଲେଣ୍ଟିୟର୍ସ ମାନେ ଅଛନ୍ତି ତାଙ୍କୁ ଆମେ ଆମର ପ୍ରୋବ୍ଲେମଟା ଜଣେଇଥିଲୁ, ସେମାନେ ଆମକୁ ସାହାଯ୍ୟ କରିଥିଲେ ଜେଏନସିକୁ ନୋଟିସ କରିକିରି ଆମକୁ ଆଣିକିରି ଗାଡି ଯୋଗାଇଥିଲେ, ଯୋଉଟା କି ଆମକୁ କମ୍ ପଇସାରେ ଆମର ଲାଟିନ ଯାଇକି ବି ସଫା ହେଇପାରିଥିଲା। ଆଉ ସେମାନେ ସ୍କାନ କରିକିରି ବି ସଫା କରିବା ପାଇଁ ବି ଅଛି, ଯୋଉମାନେ ଆମକୁ ଡେଟ୍ ଗୋଟେ ଆମେ ଦଉଛୁ, ଆମେ ଯୋଉ ଡେଟ୍ରେ ସଫା କରିବାକୁ ଚାହୁଁଥିବୁ ସେ ଡେଟ୍ରେ ଏବେ ଆମେ ଦେଇପାରୁଛୁ। ଆଉ ଆମେ ବହୁତ ଖୁସି ହଉଛୁ କି କମ୍ ପଇସାରେ ଆମର କାମ କିଛି ହେଇପାରୁଛି। ଥ୍ୟାଙ୍କ ୟୁ ସିପର।